ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37,60,00,000 ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ICAR କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17,00,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4,00,000 ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ବଚ୍ଚୋଙ୍କୁ ଟ୍ରାନ୍ସପରେଣ୍ଟଲି ଆପଣ ମାର୍କ ବାରେ ମେ ଜାନକାରୀ ମିଲେ, ଉନକୋ ଟ୍ରାନ୍ସପରେଣ୍ଟଲି ସ୍କାନ କପି କି ମାଧ୍ୟମ ସେ ଉନକି ଆନ୍ସର ସିଟ୍ ଉନକି ହାତ ମେ ଆଏ। ୟେ ଓଏସ୍ଏମ୍ କି ବ୍ୟବସ୍ଥା ପହଲି ବାର ଦେଶ ମେ ସିବିଏସ୍ଇ ନେ ଇସକୋ ପ୍ରୟୋଗ କିୟା, ଉସମେ କୁଛ ବିସଙ୍ଗତି ଧ୍ୟାନ ମେ ଆ ରହି, ଇସକୋ ମେ ଦାୟିତ୍ୱ ଲେତା ହୁଁ, ଉସକୋ ଇସେ ଠିକ୍ କରା ଯାଏ। ହମ ଏକ ବି ବିଦ୍ୟାର୍ଥୀ କି ଅନ୍ଆନ୍ସର୍ଡ କ୍ୱାରି କୋ ଅସମାଧିତ ନହିଁ ଛୋଡ଼େଙ୍ଗେ।
ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ପସ୍ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚିବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦୁଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦୁଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ ସାତଟି ବ୍ଲକର 146 ମସ୍ଜିଦ୍ରେ ସାମୂହିକ ପ୍ରାର୍ଥନା ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୂହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତ ବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୂଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।